समजून आहे ग, मो ना समजून आहे ग। मु 66 नंबर वार्ड कहूची सत्यनगर। ଆମର ସାହିରେ ବହୁତ ଗୁଡ଼ାଏ ଅଳିଆ ଆବର୍ଜନା ଡ୍ରେନ୍ରେ ସବୁ ପକାଉଛନ୍ତି, ଯେହେତୁ ଡଷ୍ଟବିନ୍ ତ ନାହିଁ, ତାପରେ ରାସ୍ତା ତ ସବୁବେଳେ ସରକାର ଯଦି ଡଷ୍ଟବିନ୍ ଦିଅନ୍ତା ସେଇଟା ବି ସବୁ ସୁବିଧା ହୁଅନ୍ତା, ଯେ ତା ଦେହରେ ସବୁ ଅଳିଆ ରଖନ୍ତେ, କିନ୍ତୁ ସମସ୍ତେ ରୋଡ ଉପରେ ପକଉଥିଲେ। ଏବେ କଣ କରୁଛନ୍ତି, ଡ୍ରେନ୍ ହେଲା ପରେ ଡ୍ରେନ୍ରେ ସବୁ ପକେଇକିରି ଅଳିଆ ଗଦା ସବୁ ପକେଇକି ଡ୍ରେନ୍ ଭର୍ତ୍ତି କରିଦେଇଛନ୍ତି, ତେଣୁ ପାଣି ଯାଉନି। ଯେହେତୁ ପାଣି ନଯିବା ଯୋଗୁଁ ପାଣି ଯେ ଜମି ରହୁଛି ସେଇଥିରେ ମଶାମାଛି ଯୋଗୁଁ ବହୁତ ରୋଗ ହଉଛି, ତେଣୁ ଡ୍ରେନ୍ଟା କେମିତି ସଫା ହବ ସେ ସୁବିଧା ଯଦି କରନ୍ତେ ତାହେଲେ ଆମେ ଚିରପ୍ରକୃତ ହେଇଥାନ୍ତୁ।